ଦୂରଦର୍ଶନରେ ପ୍ରସାରିତ ଆଲବମ୍ ଗୀତ ଦେଖି ଦର୍ଶକମାନେ ତାଙ୍କୁ ଚିହ୍ନି ସାରିଥିଲେ। ହେଲେ ବରିଷ୍ଠ ପ୍ରଯୋଜକ ବସନ୍ତ ନାୟକ ତାଙ୍କୁ ଯେବେ ପ୍ରଥମ ଚଳଚ୍ଚିତ୍ରରେ ଇଣ୍ଟ୍ରୋଡ୍ୟୁସ୍ କରିଥିଲେ, ଚଳଚ୍ଚିତ୍ରର ପୋଷ୍ଟର ସହ ତାଙ୍କର କିଛି ବ୍ୟକ୍ତିଗତ ପୋଷ୍ଟର ବି ଛାପିଥିଲେ। କାଳେ ଦର୍ଶକ ତାକୁ ଜାଣିନପାରିବେ, ହେଲେ ସମୟର ଚକ୍ର ଥିଲା ଅଲଗା। ଚଳଚ୍ଚିତ୍ର ଆଇ ଲଭ୍ ୟୁ ରିଲିଜ୍ ହେଲା ପରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସବୁ ରେକର୍ଡ ଭାଙ୍ଗି ଦେଇଥିଲା। ଆଉ ସିଦ୍ଧାନ୍ତ ମହାପାତ୍ରଙ୍କ ପରେ ଆଉ ଜଣେ ସୁପରଷ୍ଟାରଙ୍କର ଜନ୍ମ ହୋଇଗଲା ବଲିଉଡ଼ରେ। ଆଉ ସେ ସୁପରଷ୍ଟାର ଜଣକ ହେଲେ ସମସ୍ତଙ୍କର ଅତି ପରିଚିତ, ଅତି ପସନ୍ଦର ଅନୁଭବ ମହାନ୍ତି। 1981 December 24 ପିତା ଶ୍ରୀ ଅଭୟ କୁମାର ମହାନ୍ତି ଓ ମାତା ଶ୍ରୀମତୀ ମଧୁସ୍ମିତା ମହାନ୍ତିଙ୍କ ପ୍ରଥମ ସନ୍ତାନ ଭାବେ ଜନ୍ମ ନେଇଥିଲେ ଅନୁଭବ। କଟକ DAV ସ୍କୁଲରେ ପଢ଼ା ସାରି ଖ୍ରୀଷ୍ଟ କଲେଜରୁ ଗ୍ରାଜୁଏସନ୍ କମ୍ପ୍ଲିଟ୍ କଲେ କମର୍ସରେ। ପାଠପଢ଼ା ପରେ ଆଉ ଚାକିରି କରିବା ନିଶା ପାଶୋଳି ଦେଇଥିଲେ ଅନୁଭବ। ପିଲାଟି ବେଳୁ ଇଚ୍ଛା କରିଥିବା ଗ୍ଲାମର ଦୁନିଆ ପ୍ରତି ସମ୍ପୂର୍ଣ୍ଣ ଆକର୍ଷିତ ହୋଇସାରିଥିଲେ। ଆଲବମ୍ ଜଗତରେ ଜଣେ ପରିଚିତ ଅଭିନେତା ପାଲଟି ଯାଇଥିଲେ ଅନୁଭବ ଅଳ୍ପ ଦିନ ଭିତରେ। ତାଙ୍କର ଚାହିଦା ଦେଖି ବରିଷ୍ଠ ନିର୍ଦ୍ଦେଶକ ହର ପଟ୍ଟନାୟକ ଓ ପ୍ରଯୋଜକ ବସନ୍ତ ନାୟକ ତାଙ୍କୁ ଚଳଚ୍ଚିତ୍ରରେ ନେବା ପାଇଁ ପ୍ଲାନ୍ କରିଥିଲେ। ଆଉ ଉଭୟଙ୍କ ପ୍ଲାନ୍ ସଫଳ ହୋଇଥିଲା ଚଳଚ୍ଚିତ୍ର ଆଇ ଲଭ୍ ୟୁ ମାଧ୍ୟମରେ। ତାପରେ ପଛକୁ ଯାଇନଥିଲେ ଅନୁଭବ। ସେହି ବର୍ଷ ଅର୍ଥାତ୍ 2004 ସେ ଚଳଚ୍ଚିତ୍ର ସାଥିରେ ଓ ବର୍ଷାମୟୀ ଡାର୍ଲିଂ ବି ପାଇଯାଇଥିଲେ। ବମ୍ବେର ଟେଲି ଅଭିନେତ୍ରୀ ମଡେଲ ନମ୍ରତା ଥାପା ତାଙ୍କ ସହ ହିରୋଇନ୍ ଭାବେ ଆଇ ଲଭ୍ ୟୁ ଅଭିନୟ କରିଥିଲେ। ପରେ ପରେ ସେ ପ୍ରେମୀ ନମ୍ବର ୱାନ୍, ଅର୍ଜୁନ, ପ୍ରଥମ ପ୍ରେମ ଏମିତି ଗୁଡ଼ାଏ ଚଳଚ୍ଚିତ୍ରରେ ଅଭିନୟ କଲେ। ଓଡ଼ିଆ ଫିଲ୍ମ ସହିତ ବଙ୍ଗଳା ଚଳଚ୍ଚିତ୍ର ସାଥୀ ଆମାରରେ ମଧ୍ୟ ରଚନା ବନାର୍ଜୀଙ୍କ ସହ ଅଭିନୟ କଲେ। ତା ସହିତ ଆହୁରି ମଧ୍ୟ ତାର 5 ବଙ୍ଗଳା ଚଳଚ୍ଚିତ୍ର ପାଇଁ ଅଭିନୟ କରିଛନ୍ତି। 2013 April 27 ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଅନୁଭବ। ତାପରେ June 2014 ସେ BJD ତରଫରୁ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇ ଅଦ୍ୟାବଧି ଅଛନ୍ତି। 2014 ଚୁଲବୁଲି ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କୁ ନିଜର ଜୀବନସାଥୀ ରୂପେ ବାଛିଛନ୍ତି ଅନୁଭବ। ଆଉ ଉଭୟଙ୍କ ଯୋଡ଼ିକୁ ବହୁତ ପସନ୍ଦ କରୁଥିବା ଓଡ଼ିଆ ଦର୍ଶକ ଅନୁଭବଙ୍କର କୌଣସି ଚଳଚ୍ଚିତ୍ର ମିସ୍ କରିବାକୁ ଚାହାନ୍ତିନି। ଅଭିନୟ କରିବା ସହିତ ବିଷ୍ଣୁପ୍ରିୟା ଆର୍ଟ ଆଣ୍ଡ ଗ୍ରାଫିକ୍ସ ନାମରେ ଗୋଟିଏ ପ୍ରଡକ୍ସନ୍ ସଂସ୍ଥା କରି ଚଳଚ୍ଚିତ୍ର ନିର୍ମାଣ କଲେ। ଆଉ ତାର ପ୍ରଥମ ଚଳଚ୍ଚିତ୍ର ସମଥିଙ୍ଗ ସମଥିଙ୍ଗ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା। ପରେ ପରେ ସମଥିଙ୍ଗ ସମଥିଙ୍ଗ 2 ଏବଂ ହାତ ଧରି ଚାଲୁଥା ସେ ନିର୍ମାଣ କରି ସଫଳ ହୋଇଥିଲେ। ଚଳଚ୍ଚିତ୍ର ବାଲୁଙ୍ଗା ଟୋକାର ଅପୂର୍ବ ସଫଳତା ପରେ ୟଙ୍ଗ ଆଇକନ୍ ବନିଯାଇଥିବା ଅନୁଭବ କିନ୍ତୁ ବାସ୍ତବ ଜୀବନରେ ଜଣେ ଭଦ୍ରା ଓ ମେଳାପି ପିଲା ଅଟନ୍ତି। 2009 ଆକାଶୀ କିରଙ୍ଗ ଲାଗିଲା ପାଇଁ ବେଷ୍ଟ ଆକ୍ଟର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। 2010 ଦିୱାନ ପାଇଁ ବେଷ୍ଟ ଆକ୍ଟର ETV ଓଡ଼ିଆ ଆୱାର୍ଡ଼। 2011 ବାଲୁଙ୍ଗା ଟୋକା ପାଇଁ ତରଙ୍ଗ ସିନେ ଆୱାର୍ଡ଼। 2012 ସମଥିଙ୍ଗ ସମଥିଙ୍ଗ 2 ପାଇଁ ବେଷ୍ଟ ଆକ୍ଟର ତରଙ୍ଗ ସିନେ ଆୱାର୍ଡ଼। 2013 ହାତ ଧରି ଚାଲୁଥା ପାଇଁ ବେଷ୍ଟ ଆକ୍ଟର ତରଙ୍ଗ ସିନେ ଆୱାର୍ଡ଼। 2014 ସମଥିଙ୍ଗ ସମଥିଙ୍ଗ 2 ପାଇଁ ବେଷ୍ଟ ଆକ୍ଟର ତରଙ୍ଗ ସିନେ ଆୱାର୍ଡ଼। ଏମିତି ଅନେକ ପୁରସ୍କାର ଆଉ ସମ୍ମାନ ପାଇଛନ୍ତି ଅନୁଭବ ନିଜ ଫିଗର, ଷ୍ଟାଇଲ ଆଉ ନିଆରା ଡାଇଲଗ୍ ପାଇଁ ଚର୍ଚ୍ଚିତ ଅନୁଭବ। ଓଡ଼ିଶାର ସୁପରଷ୍ଟାର ଭାବେ ଏଯାଏ ରାଜ ବି କରିଚାଲିଛନ୍ତି। ବଲିଉଡ଼ ଡାଏଟ୍ ତରଫରୁ ଏ ହ୍ୟାଣ୍ଡସମ୍ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା।
तुमको भला पाए भला पाए भला पाए।